ଶ୍ରୋତାବନ୍ଧୁ, ଆଜିକାଲି ଦାଣ୍ଡରେ ବାଟରେ ଘାଟରେ କଥାବାର୍ତ୍ତା ଲୋକ ଶୁଭଉଛନ୍ତି। ଏତେ ବର୍ଷା ହେଲା ତଥାପି କଣ ସେ ଗରମ ଭାବୁଛି? ଆଉ ଜଣେ ଭକ୍ତ ବନ୍ଧୁ କହୁଛନ୍ତି, ଗରମ କେମିତି ଭାବିବ, ଖାଲି ପରା ପାପ। ଆରେ ଭାଇ, ଏଇନା କିଛି ହେଇନି, ଟିକେ ଆଗକୁ ଦେଖ କଣ ହଉଛି। ଇଏ କିଛି ହେଇନି ଏଇନା କଣ ଭାବୁଲି? ଆରେ ଏଇନା ଇଏ କିଛି ହେଇନି, ଦେଖ ଆଗକୁ କଣ ହଉଛି। ଇଏ ହେଇନି କିଛି, ଇଏ ହେଇନି କିଛି, ଆରେ ଭାଇ ଇଏ ହେଇନି କିଛି, ଇଏ ହେଇନି କିଛି, ଆଉ ଦେଖ ଆଗକୁ କଣ ହଉଛି, ଦେଖ ଆଗକୁ କଣ ହଉଛି, ଦେଖ ଆଗକୁ କଣ ହଉଛି, ଦେଖ ଆଗକୁ କଣ ହଉଛି। ଇଏ ହେଇନି କିଛି, ଇଏ ହେଇନି କିଛି, ଇଏ ହେଇନି କିଛି, ଇଏ ହେଇନି କିଛି, ଦେଖ ଆଗକୁ କଣ ହଉଛି, ଦେଖ ଆଗକୁ କଣ ହଉଛି। ବାଟରେ ନ ଚାଲି ଅବାଟେ ଚାଲିଲେ, ବାଟରେ ନ ଚାଲି ଅବାଟେ ଚାଲିଲେ, ହୋ ଯୁଗେ ଯୁଗେ, ଆରେ ଯୁଗେ ଯୁଗେ ଦୁଃଖ ପଡ଼ିଛି, ଦେଖ ଆଗକୁ କଣ ହଉଛି, ହୋ ଦେଖ ଆଗକୁ କଣ ହଉଛି। ଇଏ ହେଇନି କିଛି, ଇଏ ହେଇନି କିଛି, ଇଏ ହେଇନି କିଛି, ଇଏ ହେଇନି କିଛି। ଜଗନ୍ନାଥଙ୍କୁ ନ ମାନିଲେ କେହି, ଧର୍ମ ଭୁଲିଗଲେ କାନ୍ଦିଲାଣି ମହି, ସତ୍ୟ ଶାନ୍ତି ଦୟା କ୍ଷମା ନାହିଁ, ଆଉ ଆଶ୍ଚର୍ଯ୍ୟ ହେଲେଣି ଯେ ମହାବାହୁ। ଏ ଭାଇ, ଜଗନ୍ନାଥ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ସେ ଜନତାଙ୍କର ଖଳବଳ ଦେଖିକିରି। ଖାଲି ପାପ, ଖାଲି ପାପ, ପୁଣ୍ୟ କିଛି ନାହିଁ, କେମିତି ଚଳିବା? ତେବେ କଣ ହଉଛି? ଆରେ ଜନେ ହୋଇ ଖଳବଳ ନୀତି ହେଲେ ହୁତପାତ, ଭୂମିକମ୍ପ ଉଲ୍କାପାତ ହୁଏ ରେ ଭାଇ ଅଂଶୁଘାତ, ଭୂମିକମ୍ପ ଉଲ୍କାପାତ ହୁଏ ରେ ଭାଇ ଅଂଶୁଘାତ। ପଦେ କହିବାକୁ ଭାଇନା ଆଜିକାଲି ପଦେ କହିବାକୁ ଡର ମାଡୁଛି, ଦେଖ ଆଗକୁ କଣ ହଉଛି, ଦେଖ ଆଗକୁ କଣ ହଉଛି। ଇଏ ହେଇନି କିଛି, ଇଏ ହେଇନି କିଛି, ଇଏ ହେଇନି କିଛି, ଇଏ ହେଇନି କିଛି। ଏବଂ ଭାତ ଉତୁରିଲେ, କ୍ଷୀର ଉତୁରିଲେ ନିଆଁକୁ। ଏ ଜଗତ ଯାହା ମାତିଲାଣି, ଟିକେ ଧ୍ୟାନ ନାହିଁ ଜଗନ୍ନାଥ ମହାପ୍ରଭୁଙ୍କୁ। ରାବଣ କଂସକୁ ଯେ ବଧ କରିଛି, ସେଇ ପରାରଥେ ମୌନେ ବସିଛି, କାହା ଦମ୍ଭ ଗର୍ବ ରଖିନି ମହିରେ, ସବୁ ତ ଛେଦିଛି ଅଦୃଶ୍ୟ ଚକ୍ରରେ। ଆରେ ତଳ ତାତ ଉପର ତାତ ହେଲାଣି ବ୍ରହ୍ମାଣ୍ଡ ତାତ, ତଳ ତାତ ଉପର ତାତ ହେଲାଣି ବ୍ରହ୍ମାଣ୍ଡ ତାତ, ତାତ କି କରିବେ ଏଠି ପାପ ହେଲା ମାତ୍ରାଧିକ। ରହିଯା ଭାଇନା, ତଥାପି କଣ ମାନବ ଜାଣୁଛି ଜଗନ୍ନାଥ ମହାପ୍ରଭୁଙ୍କୁ ଟିକିଏ ଖାତିର ନାହିଁ, ଭୟ ନାହିଁ। ତେବେ ମଲା ଔଷଧକୁ, ମଲା ଔଷଧକୁ ଗଳେ ବାନ୍ଧୁଛି, ଦେଖ ଆଗକୁ କଣ ହଉଛି, ଦେଖ ଆଗକୁ କଣ ହଉଛି। ଇଏ ହେଇନି କିଛି, ଇଏ ହେଇନି କିଛି, ଇଏ ହେଇନି କିଛି, ଇଏ ହେଇନି କିଛି, ଦେଖ ଆଗକୁ କଣ ହଉଛି, ଦେଖ ଆଗକୁ କଣ ହଉଛି, ଦେଖ ଆଗକୁ କଣ ହଉଛି, ଦେଖ ଆଗକୁ କଣ ହଉଛି। ବାଟରେ ନ ଚାଲି ଅବାଟେ ଚାଲିଲେ, ବାଟରେ ନ ଚାଲି ଅବାଟେ ଚାଲିଲେ, ହୋ ଯୁଗେ ଯୁଗେ ଯୁଗେ, ଆରେ ଯୁଗେ ଯୁଗେ ଦୁଃଖ ପଡ଼ିଛି, ଦେଖ ଆଗକୁ କଣ ହଉଛି, 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 ଦେଖ ଆଗକୁ କଣ ହଉଛି। ଇଏ ହେଇନି କିଛି, ଦେଖ ଆଗକୁ କଣ ହଉଛି।